ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ମରୁଡ଼ି ଫାଶ, 10 ଦିନରେ 24 ଚାଷୀଙ୍କ ଆତ୍ମହତ୍ୟା, ଆଉ 5 ଜଣ ଚାଷୀଙ୍କ ଜୀବନ ଗଲା ଗତକାଲି। ମରୁଡ଼ି ଫାଶରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ମରୁଡ଼ିରେ କ୍ଷେତ ଉଜୁଡ଼ିବା ପରେ ଏବେ ଚାଷୀଙ୍କ ସଂସାର ଉଜୁଡ଼ୁଛି। ସକାଳ ପାଇଲା ବେଳକୁ ରାଜ୍ୟରେ ଦୈନିକ ଚାଷୀ ଆତ୍ମହତ୍ୟା ଘଟଣା, ଫସଲ ହାନି ଓ ଋଣ ବୋଝରୁ ମାନସିକ ଭାରସାମ୍ୟ ହରାଇ କିଏ କ୍ଷେତର ବିଷ ପିଇଲାଣି ତ କିଏ ବେକରେ ଦୌଡ଼ି ଦେଲାଣି। ଗତ 10 ଦିନ ମଧ୍ୟରେ 24 ଜଣ ଚାଷୀଙ୍କ ଆତ୍ମହତ୍ୟା କରିଛନ୍ତି। ଗତକାଲି ଗୋଟିଏ ଦିନରେ ରାଜ୍ୟରେ 5 ଜଣ ଚାଷୀ ଜୀବନ ହାରାଇଛନ୍ତି। 2 ବାଳିକାଙ୍କ ସଲିଳ ସମାଧି, କୁମାର ପୂର୍ଣ୍ଣିମା ପୂଜା ପାଇଁ ଫୁଲ ସଂଗ୍ରହ କରି ଆଣିବାର ନିଶା 2 ନିରୀହ ବାଳିକାଙ୍କ ଜୀବନ ଦୀପକୁ ସବୁଦିନ ପାଇଁ ଲିଭାଇ ଦେଇଛି। କଇଁ ଫୁଲ ସଂଗ୍ରହ କରୁଥିବା ବେଳେ ପୋଖରୀରେ ବୁଡ଼ି ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ ମୋହନପୁର ପଞ୍ଚାୟତ ଅଧୀନ ଦେଉଳି ଗ୍ରାମର ସୁବାସ ବେହେରାଙ୍କ ଝିଅ ସୁଭଦ୍ରା 8 ବର୍ଷ ଓ ବିପିନ ବେହେରାଙ୍କ ଝିଅ ପୂଜାରିଣୀ 9 ବର୍ଷ ପ୍ରାଣ ହରାଇଛନ୍ତି। ଆତ୍ମହତ୍ୟା ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ, ପାଣି ପାଇଁ ହାଣିଲେ ନଦୀବନ୍ଧ। ସରକାର କି ପ୍ରଶାସନ ନୁହନ୍ତି, ପାଣି ପାଇଁ ନିଜକୁ ହିଁ ଅଣ୍ଟା ଭିଡ଼ିବାକୁ ହେବ। ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହେବାକୁ ଦିଆଯିବ ନାହିଁ। ଏବେ ସୁନ୍ଦରପୁର ଅଞ୍ଚଳର ଚାଷୀମାନେ ଏହି ସଂକଳ୍ପ ନେଇଛନ୍ତି। ଖାଲି ସଂକଳ୍ପ ନେଇନାହାନ୍ତି, କାମରେ ବି କରି ଦେଖାଇଛନ୍ତି। ଆଜି ଚାଷୀମାନେ ଏକାଠି ହୋଇ ବୈତରଣୀ ନଦୀବନ୍ଧକୁ ହାଣିବା ସହିତ ଚାଷ ଜମିରେ ପାଣି ମଡ଼ାଇବା ପାଇଁ ସକ୍ଷମ ହୋଇଛନ୍ତି। ଯାତ୍ରୀବାହୀ ଯାନକୁ କେବଳ ଥରେ ଯାଞ୍ଚ କରାଯିବ, ଏଣିକି ଯାତ୍ରୀବାହୀ ଯାନକୁ ବାଟରେ କେବଳ ଥରେ ଯାଞ୍ଚ କରାଯିବ। ପରିବହନ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। OMVD କର୍ମଚାରୀଙ୍କ ପକ୍ଷରୁ ଗୋଟିଏ ନିର୍ଦ୍ଦିଷ୍ଟ ବସ୍କୁ ବିଭିନ୍ନ ସ୍ଥାନରେ ଅଟକାଇ ଯାଞ୍ଚ କରିବା ଦ୍ୱାରା ଏଥିରେ ଥିବା ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ନୂଆ ବ୍ୟବସ୍ଥାରେ ବହୁବାର ଯାଞ୍ଚ ବନ୍ଦ ହେବ। ପ୍ରଥମେ OMVDର ଯେଉଁ ଟିମ୍ ଗାଡ଼ି ଯାଞ୍ଚ କରିବେ ସେହି ଗାଡ଼ିରେ କାଗଜପତ୍ର ସମ୍ପର୍କରେ ତନଖି ଚିଠା ଡ୍ରାଇଭରଙ୍କୁ ପ୍ରଦାନ କରିବେ। ଚିଠାରେ ଉପସ୍ଥିତ ଅଧିକାରୀ ଗାଡ଼ିର ପଞ୍ଜୀକରଣ ନମ୍ବର, ମାଲିକଙ୍କ ନମ୍ବର, ପରମିଟ ନମ୍ବର, ରୁଟ ଟିକସ ପ୍ରଦାନ ଓ ବୀମା ତଥ୍ୟ ଦେବା ସହ ସ୍ୱାକ୍ଷର କରିବେ। ବାଟରେ ଯଦି ଅନ୍ୟ କୌଣସି ଟିମ୍ ଯାଞ୍ଚ ପାଇଁ ଗାଡ଼ି ଅଟକାଇବେ ସେହି ସମୟରେ ଡ୍ରାଇଭର ସ୍ଲିପ୍ ଦେଖାଇଲେ ଆଉ କାଗଜପତ୍ର ଯାଞ୍ଚ ଆବଶ୍ୟକତା ପଡ଼ିବ ନାହିଁ। ଭୂମିକମ୍ପ ମୃତ୍ୟୁ ସଂଖ୍ୟା 311ରେ ପହଞ୍ଚିଲା। ପାକିସ୍ତାନରେ 237 ମୃତ, 2000 ଆହତ। ଆଫଗାନିସ୍ତାନରେ 74 ମୃତ, 457 ଆହତ। ହିନ୍ଦୁକୁଶ ପର୍ବତମାଳା ରେଞ୍ଜରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 311ରେ ପହଞ୍ଚିଛି। ଏଥିରୁ ଆଫଗାନିସ୍ତାନରେ 74 ଜଣଙ୍କ ମୃତଦେହ ମିଳିଥିବା ବେଳେ 457 ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ପାକିସ୍ତାନରେ 237 ଜଣ ପ୍ରାଣ ହରାଇଛନ୍ତି ଓ 2000 ଆହତ ହୋଇଛନ୍ତି। ଉତ୍ତର ପୂର୍ବ ଆଫଗାନିସ୍ତାନର ଦୁର୍ଗମ ବଧଖ୍ୟାନ ପ୍ରଦେଶରେ ଜୁର୍ମ ଅଞ୍ଚଳର ଭୂମିକମ୍ପରେ ନାଭି କେନ୍ଦ୍ର ହୋଇଥିବାରୁ ଏହି ପାର୍ବତ୍ୟାଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ରାସ୍ତାଘାଟର ସୁବିଧା ନଥିବାରୁ ଏହି ଅଞ୍ଚଳରେ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି ତାହା ଆକଳନ କରାଯାଇପାରି ନାହିଁ। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବା ପାଇଁ ଚାହୁଁଛନ୍ତି ତେବେ ଟିପନ୍ତୁ 3 ଏବଂ ରେକର୍ଡ କରନ୍ତୁ ନିଜର ମତାମତ। ଧନ୍ୟବାଦ।